ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ଲାଗି ସଭି ମିଶିକିରି କାମ କରବାର୍କେ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ବିଧାନସଭା ଉପନିର୍ବାଚନର ଆଇବାକାଲ ହେବା ଭୋଟ ଗଣତି। ଜମିଜମା ବିବାଦର ସ୍ଥାୟୀ ସମାଧାନ ଲାଗି ଖୁବ୍ ଜଲ୍ଦି ଓଡ଼ିଶା ସରକାର ଜମି ପରିଚାଳନା ଅଧିନିୟମ ଲାଗୁ କରବେ ରାଜ୍ୟ ସରକାର, କହିଲେ ରାଜସ୍ୱ ମନ୍ତ୍ରୀ। ଆଉ ରାଜ୍ୟ ଆଇବା 20 ତାରିଖ ନୁ ମୂଲ ହେବା ଖରିଫ ଧାନ ଘିନା। ଏଥର ପୁରା ଖବର। ସଶକ୍ତ ସମୃଦ୍ଧ ଓଡ଼ିଶା ଆଉ ବିକଶିତ ଭାରତ ଗଠନ ଲାଗି ସଭେ ମିଶିକିରି କାମ କରବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍। ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର 150 ନମ୍ଘର ବଛିର୍କିଆ ଜୟନ୍ତୀ ସମାରୋହ ଅବସରରେ ବାଲେଶ୍ୱର ଜିଲ୍ଲାର ଏକତା ପଦଯାତ୍ରାକେ ଉଦ୍ଘାଟନ କରିକିରି ମୁଖ୍ୟମନ୍ତ୍ରୀ ଇଟା କହିଛନ୍। ସେ ଆହୁରି କହିଛନ୍, ଏକତା ପଦଯାତ୍ରା ଭାରତୀୟଙ୍କର ଏକତାର ପ୍ରତୀକ ଆଏ। ପଦଯାତ୍ରା ନୀଳଗିରିନୁ ମିତ୍ରପୁର ତକ 9 କିଲୋମିଟର ଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ, ଜୁଆନ ପିଲା, ଟୁକେଲ ଜନସାଧାରଣ 100 ଫୁଟ ଲମ୍ବା ତ୍ରିରଙ୍ଗା ପତାକା ଧରିକରି ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମଟି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଉ ବିଧାୟକମାନେ ସାମିଲ ହୋଇଥିଲେ। ନୂଆପଡ଼ା ବିଧାନସଭା ଉପନିର୍ବାଚନର ଆଇବାକାଲ ଭୋଟ ଗଣତି ହୋଇକରି ଫଲାଫଲ ବାହାରିବା, ଗଣତିକୁ ନେଇକରି ପ୍ରଶାସନ ତରଫ ତୟାରୀ ଶେଷ କେପ୍ତି ପହଞ୍ଚିଛି। ନୂଆପଡ଼ା ନ୍ୟାସନାଲ କଲେଜ ପରିସରର ଭୋଟ ଗଣତି ହେବା, ମୋଟ 14 ଟେବୁଲର ଗଣତି ବ୍ୟବସ୍ଥା କରାଯାଇଛି। 358 ବୁଥ ଲାଗି 26 ରାଉଣ୍ଡ ଗଣତି ହେବା। ସକାଳର 8 ବଜେନୁ ପୋଷ୍ଟାଲ ବ୍ୟାଲଟ ଭୋଟ ଗଣତି ହେବା, ତାର ଉତ୍ତରୁ ଇଭିଏମ୍ ଗଣତି ହେବା ବୋଲି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଆଉ ଜିଲ୍ଲାପାଳ ମଧୁସୂଦନ ଦାସ ସୂଚନା
ଦେଇଛନ୍ତି। ବୁଥ ସଂଖ୍ୟା ହେଉଛି 358 ଏବଂ 26 ରାଉଣ୍ଡ ହେବ, ଆପାତ 26 ରାଉଣ୍ଡ ହେବ। ଆପଣଙ୍କର ଗୋଟେ ଟେବୁଲର କାଉଣ୍ଟିଂ ଏଇ 26 ରାଉଣ୍ଡରେ ସରିବ। 14 ଟେବୁଲର 42 ଜଣ, ପ୍ରତ୍ୟେକ ଟେବୁଲରେ 3 ଜଣ, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜର୍ଭର, ତାକୁ କୋଡିନେଟ୍ କରିବା ପାଇଁ ଆମର ରିଟର୍ଣ୍ଣିଂ ଅଫିସର ରହିବେ, ଅନ୍ୟ ସିନିୟର ଅଫିସର ରହିବେ, ଯେଉଁମାନଙ୍କର ଦାୟିତ୍ୱ ଅଛି କାଉଣ୍ଟିଂ ହଲ୍ରେ। ସେ ଅନୁସାରେ ଆମେ ପ୍ଲାନ୍ ଆଉ ପ୍ରୋଗ୍ରାମ କରିଛୁ, ଆଉ ସେଇ ପ୍ଲାନ୍ ପ୍ରୋଗ୍ରାମକୁ ଆମେ ଏକ୍ଜିକ୍ୟୁଟ୍ କରିବୁ। ଆପଣଙ୍କର 3-tier ସିକ୍ୟୁରିଟି, 3-tier ସିକ୍ୟୁରିଟି ଅଛି, ଏକଦମ ସେଇ ସିକ୍ୟୁରିଟି ଭିତରେ ଷ୍ଟ୍ରଙ୍ଗରୁମ୍ ଅଛି ଏବଂ ତା ମଧ୍ୟ 24 ଘଣ୍ଟା 24/7 ସିକ୍ୟୁରିଟି, ସେ କଥା ଆରେଞ୍ଜମେଣ୍ଟ ହୋଇଛି।
ସେଆଡ଼େ ଭୋଟ ଗଣତି ଆଗନୁ ଆଜି ଆରକ୍ଷୀ ଅଧୀକ୍ଷକ ଷ୍ଟ୍ରଙ୍ଗରୁମ୍ ସୁରକ୍ଷା ସ୍ଥିତି ଯାଞ୍ଚ କରିଛନ୍। ଦୁଇ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସହିତ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ଷ୍ଟ୍ରଙ୍ଗରୁମ୍କେ ରଖାଯାଇଛି। ବିନା ଅନୁମତିଥି କେହି ଭିତରକେ ଯାଇ ନାଇପାରନ୍ ବୋଲି ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍। ରାଜ୍ୟ ଦିବ୍ୟାଙ୍ଗ ଛୁଆମାନଙ୍କର ସର୍ବେକ୍ଷଣ କରବାର୍କେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଜନମନୁ 6 ବଛର ବୟସ ତକ ଛୁଆମାନଙ୍କୁ ସର୍ବେକ୍ଷଣଟି ସାମିଲ କରାଯିବା। ଜାତୀୟ ଶିକ୍ଷାନୀତି 2020 ସହିତ ଭିନ୍ ଭିନ୍ ସରକାରୀ କଲ୍ୟାଣକାରୀ ଯୋଜନାଟି ଛୁଆମାନଙ୍କୁ ସାମିଲ କରାଯିବା ବୋଲି ବିଭାଗ ତରଫରୁ କୁହାଯାଇଛି। ସେନ୍ତା ଅଙ୍ଗନବାଡ଼ି କର୍ମୀମାନେ ଘର ଘର ଯାଇକରି ଦିବ୍ୟାଙ୍ଗ ଛୁଆମାନଙ୍କର ବାବଦେ ତଥ୍ୟ ଠୁଲ କରିବେ। ଏଥିଲାଗି ସେମାନଙ୍କୁ 500 ଟଙ୍କା ଲେଖା ପ୍ରୋହାହନ ରାଶି ଦିଆଯିବା। ସର୍ବେକ୍ଷଣ କାମର ଯାଞ୍ଚ ବିଭାଗୀୟ ଅଧିକାରୀମାନେ କରିବେ। ମାସେ ଭିତରେ ସର୍ବେକ୍ଷଣ କାମ ସାରବାର୍କେ ମାର୍ଗଦର୍ଶିକାଥି ସମୟଧାରିଜ କରାଯାଇଛି। ପୁଲିସ ଏସ୍ଆଇ ନିଯୁକ୍ତି ଅନିୟମିତତା ମାମଲାଥି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗୋଟିଏ ମାମଲା ରୁଜୁ କରିଛି। ଭୁବନେଶ୍ୱର ସିବିଆଇ ଶାଖା ତରଫରୁ ଏହି ମାମଲା ରୁଜୁ କରାଯାଇଛି। ଡିଏସ୍ପି ପାହିଆର ଛନେ ଅଧିକାରୀଙ୍କ ନେତୃତ୍ୱଧି ତଦନ୍ତ କରାଯିବା ବୋଲି ସିବିଆଇ ତରଫରୁ ସୂଚନା ଦିଆଯାଇଛି। ଖୁବ୍ ଜଲ୍ଦି ଏହି ମାମଲାର ତଦନ୍ତ ବାବଦ ସବୁ ତଥ୍ୟ କ୍ରାଇମ୍ବ୍ରାଞ୍ଚ ତରଫରୁ ସିବିଆଇକୁ ହସ୍ତାନ୍ତର କରାଯିବା ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ଏତକର ଗୋଟିଏ ରାଜସ୍ୱ ଆଇନ କାର୍ଯ୍ୟକାରୀ ହେବା ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ପୁରୀନ ବିଭାଗୀୟ ସମୀକ୍ଷା ବୈଠକଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଜମିଜମା ବିବାଦର ସ୍ଥାୟୀ ସମାଧାନ ଲାଗି ଖୁବ୍ ଜଲ୍ଦି ସରକାର ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ, ଓଡ଼ିଶା ସରକାରୀ ଜମି ପରିଚାଳନା ଅଧିନିୟମ ଆନ୍ବାର୍କେ ଯାଉଛନ୍। ଗୋଟେ ରାଜସ୍ୱ ଆଇନ ଲାଗି ତୟାରୀ ମୂଲ ହୋଇଯାଇଛି, ସରକାର ଇତାର ଭିନ୍ ଭିନ୍ ଦିଗ ଉପରେ ତର୍ଜମା କରୁଛନ୍। ଏହାଦେ ବହୁଟେ ଜଟିଲ ଆଇନ ରହିଛେ, ଯାହାର କିଛି ଦରକାର ନାଇଁ ନ, ଏ ନୂଆ ଆଇନ ଲୁକେ ବୁଝିପାରବାର ବାଗିର ହେବା ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ରାଜ୍ୟ ଖରିଫ ଧାନ ଘିନା ଆଇବା 20 ତାରିଖନୁ ମୂଲ ହେବା ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍। ଏ ବାବଦେ ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍, ବରଗଡ଼ ଜିଲ୍ଲାର ପହଲା ଧାନ ଘିନା ମୂଲ ହେବା। ଧାନ ସଂରକ୍ଷଣ ଲାଗି ମଣ୍ଡିମାନଙ୍କେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। 2 ବଛର ଭିତରେ 100 ଆଦର୍ଶ ମଣ୍ଡି ତିଆରି କରବାର୍କେ ନିଷ୍ପତ୍ତି ନିଆଯାଇଛି। ପହଲା କ୍ଷେପେ 38 ଆଦର୍ଶ ମଣ୍ଡି ଲାଗି ଟେଣ୍ଡର ପ୍ରକ୍ରିୟା ମୂଲ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। କାର୍ତ୍ତିକ ପୁନି ଅବସରରେ ମୂଲ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା ଆଜ ଉଦ୍ଯାପିତ ହେଉଛି। ନଅଦିନ ଧରିକରି ହୋଇଥିବା ବାଲିଯାତ୍ରାଟି ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତି, ମନୋରଞ୍ଜନ, ଖାଦ୍ୟ, ହସ୍ତଶିଳ୍ପର ଝଲକ ଦେଖବାର୍କେ ମିଳିଥିଲା। ବ୍ୟବସାୟ ଆଉ ବାଣିଜ୍ୟର ଇ ମହୋତ୍ସବଟି ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କର ଭିଡ଼ ଜମିଥିଲା। ସୁବର୍ଣ୍ଣପୁର ଜିଲ୍ଲା ତର୍ଭା ବ୍ଲକ ଚାରଭଟା ପିଏମ୍ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିଶୁ ମହୋତ୍ସବ ସର୍ଗୀ ଫୁଲ ହୋଇଯାଇଛି। ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ହୋଇଥିବା ମହୋତ୍ସବକେ ଜିଲ୍ଲାପାଳ ନୃପରାଜ ସାହୁ ଉଦ୍ଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କର ଭିତରେ ସୃଜନଶୀଳ ଗୁଣ ବଢ଼ାବାର ଲକ୍ଷ୍ୟଟି ଭିନ୍ ଭିନ୍ ପ୍ରତିଯୋଗିତା ହୋଇଥିଲା। ଉଦ୍ଯାପନୀ ଦିବସଟି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଆଗର ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର 150ତମ ଜୟନ୍ତୀ ପାଳନ ଅବସରରେ ଆଇବା 21 ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୂର୍ଣ୍ଣ ଏକତା ପଦଯାତ୍ରାର ଆୟୋଜନ କରାଯିବା। ଏ ବାବଦେ ଜିଲ୍ଲାପାଳ ନୃପରାଜ ସାହୁ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି କହିଛନ୍, ପଦଯାତ୍ରା ବୀର ମହାରାଜପୁର ମିନି ଷ୍ଟାଡିୟମ୍ରୁ ସକାଳର 9:30 ମୂଲ ହୋଇକରି ଆମ୍ବେଦକର ଛକ ତକ୍ ଯିବା। ସେନ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରାଯିବା। ପଦଯାତ୍ରା ମିନି ଷ୍ଟାଡିୟମ୍କେ ପହଞ୍ଚିକରି ଶେଷ ହେବା। ଏଥି ଜିଲ୍ଲାବାସୀ ଯୋଗ ଦେବାର୍କେ ଜିଲ୍ଲାପାଳ କହିଛନ୍। ସାଇବର ଅପରାଧ ବାବଦେ ଲୋକ ସଚେତନ କରିବା ଲାଗି ସୁବର୍ଣ୍ଣପୂର୍ଣ୍ଣ ସାଇବର ଅପରାଧ ଆଉ ଅନ୍ଲାଇନ୍ ସୁରକ୍ଷା ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାଟି ଜିଲ୍ଲା ସ୍ତରର ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇକରି ସାଇବର ଅପରାଧର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରିଛନ୍। ଏ ଅବସରରେ ଅନ୍ଲାଇନ୍ ସୁରକ୍ଷା ଆଧାରିତ ଗୋଟିଏ ତାଲିମ କାର୍ଯ୍ୟକ୍ରମ ବିଲ୍ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୈବ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା କମିଟିର ବୈଠକ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲାର ଜୈବ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇକରି ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯାଇଥିଲା। ଜିଲ୍ଲା ଡାକ୍ତରଖାନାମାନଙ୍କୁ ଜୈବ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇକରି ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ମିଶିକରି ପଦକ୍ଷେପ ନେବାର୍କେ ଜିଲ୍ଲାପାଳ ଏ ଅବସରରେ ନିର୍ଦ୍ଦେଶ ଦେଇଛନ୍। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟସ୍ତରୀୟ ଆଖି ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ ବାବଦ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାର ଭିନ୍ ଭିନ୍ ବିଦ୍ୟାଳୟର ଆଇବା ବଛରେ ଭିତରେ ହେବାର୍କେ ଥିବା ସରକାରଙ୍କର ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ବାବଦେ ଆଲୋଚନା କରାଯାଇକରି ଯୋଜନା ତିଆରି କରାଯାଇଥିଲା। ବୈଠକଟି ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ ଆଉ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ର ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମେଳା ଆଜି ହୋଇଯାଇଛି। କାର୍ଯ୍ୟକ୍ରମଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ହେଲେ ରାଜ୍ୟର ବିକାଶ ହେବା। ଚାଷୀମାନେ ଭିନ୍ ଭିନ୍ ସରକାରୀ ଯୋଜନାର ଲାଭ ନେଇକରି ଚାଷବାସର ବିକାଶ କରବାର୍କେ ଅତିଥିମାନେ ପରାମର୍ଶ ଦେଇଥିଲେ। ମେଳାଟି ବିଭାଗ ତରଫରୁ 12 ଷ୍ଟଲ୍ ଖୋଲାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଅକ୍ଟୋବର ମାସେ ଜିଲ୍ଲାର ଧାରିଜ ଭୂ ରାଜସ୍ୱ, ରୟାଲ୍ଟି, ଜଳକର, ବସୁନ୍ଧରା, ବିଦ୍ୟାଳୟ, ମହାବିଦ୍ୟାଳୟ ପଟ୍ଟା ସହିତ ଅଲଗା ଟିକସ ଆଦାୟ ବାବଦେ ଆଲୋଚନା କରାଯାଇଥିଲା। ରାଜ୍ୟ ଆଇବା କାଲିଠାନୁ 72 ନମ୍ବର ନିଖିଳ ଭାରତ ସମବାୟ ସପ୍ତାହ ମୂଲ ହେଉଛି। ଆତ୍ମନିର୍ଭର ଭାରତ ଲାଗି ସମବାୟ ଗୋଟିଏ ମାଧ୍ୟମ ବାର୍ତ୍ତା ନେଇକରି ଆଇବା 20 ତାରିଖ ତକ୍ ହେବାର୍କେ ଥିବା ସମବାୟ ସପ୍ତାହ ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଏ ଅବସରରେ ଭୁବନେଶ୍ୱରର ସେଣ୍ଟ ଜୋସେଫ ସ୍କୁଲ ରାମ ମନ୍ଦିର ଛକନୁ ୟୁନିୟନ ଅଫିସ ତକ୍ ସଚେତନତା ଲାଗି ଗୋଟିଏ ଗଣଦୌଡ଼ କାର୍ଯ୍ୟକ୍ରମ ଆଇବା କାଲି ସକାଳର 7 ବଜେ ହେବା। ଆଇବା 16-30 ତାରିଖ ତକ୍ ରାଜ୍ୟ ସଡ଼କ ଦୁର୍ଘଟଣା ଶୂନ୍ୟ ମୃତାହତ ପକ୍ଷ ପାଳନ କରାଯିବା। ସଡ଼କ ଦୁର୍ଘଟଣାଟି ଘଟୁଥିବା ଜୀବନହାନି ରୋକିବା ଲାଗି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଏ ପକ୍ଷ ପାଳନ କରାଯିବା। ଏ ଅବସରରେ ସାରା ରାଜ୍ୟ ଜିଲ୍ଲା ପୁଲିସ୍ ଆଉ ଅଲଗା ବିଭାଗର ସହଯୋଗଥି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧ କଡ଼ାକଡ଼ି ଯାଞ୍ଚ କରାଯିବା। ତାର ସହିତ ସଡ଼କ ସୁରକ୍ଷାକୁ ନେଇକରି ଲୋକଙ୍କୁ ସଚେତନ କରାଯିବା। ପାଣିପାଗ ରାଜ୍ୟକେ ଉତ୍ତର ଦିଗୁ ସୁଖା ପବନ ଆସୁଥିବାରୁ ଭିନ୍ ଭିନ୍ ଜାଗାର ରାତି ତାପମାତ୍ରା 3-4 ଡିଗ୍ରୀ ତକ୍ କମିଛି। ଆଇବା 3 ଦିନ ତକ୍ ପାଗ ଏନ୍ତା ରହିବା। ତାର ଉତ୍ତରୁ 3-4 ଡିଗ୍ରୀ ତକ୍ ତାପମାତ୍ରା ବଢ଼ବାର ସହିତ ଶୀତ ସାମାନ୍ୟ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଗଲାକାଲି ରାଜ୍ୟର 16 ଜାଗାର ରାତି ତାପମାତ୍ରା 15 ଡିଗ୍ରୀ ତଳେ ରହିଥିଲା। ଦାରିଙ୍ଗବାଡ଼ିର ତାପମାତ୍ରା ସବୁନୁ କମ୍ 7.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ସମୃଦ୍ଧ ଓଡ଼ିଶା ଆଉ ବିକଶିତ ଭାରତ ଗଠନ ଲାଗି ସଭେ ମିଶିକରି କାମ କରବାର୍କେ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ବିଧାନସଭା ଉପନିର୍ବାଚନର ଆଇବାକାଏଲ ହେବା ଭୋଟ ଗନ୍ତି। ଜମିଜମା ବିବାଦର ସ୍ଥାୟୀ ସମାଧାନ ଲାଗି ଖୁବ୍ ଜଲ୍ଦି ଓଡ଼ିଶା ସରକାର ଜମି ପରିଚାଳନା ଅଧିନିୟମ ଲାଗୁ କରିବେ ରାଜ୍ୟ ସରକାର, କହିଲେ ରାଜସ୍ୱ ମନ୍ତ୍ରୀ। ଆଉ ରାଜ୍ୟ ଆଇବା 20 ତାରିଖରୁ ମୂଲ ହେବା ଖରିଫ ଧାନକିନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।